ଚିତ୍ର ତେତିଶ ଯଦି ଆମର ପାପ ଅଛେ ଯୀଶୁ ଗୋଟେ ଧଙ୍ଗରା ପିଲାର କଥା କହିଲେ ଯେନ୍ କି ଘର ଛାଡ଼ି ପଲାଲା ଆର୍ ସବୁ ଖରାପ କାମ ମନ କଲା ସେ ବ୍ୟଭିଚାର କଲା ତାର ବାପାର ପଇସାକେ ଖୁବ ପାପ କରି ଉଡେଇ ଦେଲା ପଇସା ସରିଗଲା ଆର୍ ସେ ଭୋକେ ସୋସେ ହେଲା ଖୁବ ଦୁଃଖ କଲା ତାର ପାପ ଲାଗି ଆର୍ କ୍ଷମା କରବାକେ ତାର ବାପାକେ ଅନୁରୋଧ କରବାକେ ତାର ବାପା ପାଖକେ ଗଲା କାଁ ଯେ ବୋଇଲେ ତାର ବାପା ତାକେ ଖୁବ ଭଲ ପାଉଥିଲା ତାର ବାପା ନିଜର ପୁଅ ପାପରନୁ ଫେରଲା ବୋଲି ତାକେ ଆର ଥରେ ଗ୍ରହଣ କଲେ ଇ କଥା ନି ଆମକେ କହୁଛେ ଯେ ଯଦି ଆମେ ପାପ କରୁଛୁ ତେବେ ଆମେ ସତ୍ ନେ ଆମେ ଦୁଃଖ କରବାର କଥା ପାପକେ ଆମେ ସ୍ୱୀକାର କରି ପାପରନୁ ଫେରବାର କଥା ଆମେ ବି ଆମର ପାପକେ ଛାଡି ଆମେ ଆମର ମାପୁରୁକେ ଭଲ ପାଇମୁ ଆର ସେବା କରମୁ ଯେନ୍ତା ସେ ଧଙ୍ଗରା ପିଲା ତାର ବାପା ପାଖେ ଆସଲା ସେନ୍ତା ତମେ ବି ତମର ସ୍ୱର୍ଗର ବାପା ପାଖେ ଯ ଆର କ୍ଷମା ମାଗ।